ଚବି ଏକୋଇଶ। ଦିନେ ଜଣେ ବିଜାତିଆ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲା। ତାର ଛୋଟ ଝିଅ ମନ୍ଦ ଆତ୍ମାରେ ଆକ୍ରାନ୍ତ ଥିଲା। ସେ ମନ୍ଦ ଆତ୍ମାକୁ ଦୂର କରିବା ପାଇଁ ଯୀଶୁଙ୍କୁ ସେ ଅନୁରୋଧ କଲେ। ଯୀଶୁ ଯିହୁଦୀ ଲୋକ ଓ ଯିହୁଦୀମାନଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି। ସେ ନିଜର ଲୋକମାନଙ୍କ ସାକ୍ଷାତରେ ବିଜାତୀୟମାନଙ୍କୁ ସାହାଯ୍ୟ କରିବେ କି? ତାହେଲେ ନିଜ ପିଲାମାନେ ଭୁକିଲା ଥିଲାବେଳେ କୁକୁରମାନଙ୍କୁ ଖାଦ୍ୟ ଦେଲା ପରି ହେବ। ଏ କଥା ଶୁଣି ସେ ସ୍ତ୍ରୀ ଲୋକ ଯୀଶୁଙ୍କୁ କହିଲେ, ପ୍ରଭୁ, ପିଲାମାନେ ଖାଉଥିବା ବେଳେ ଗୁଣ୍ଡି ଗୁଣ୍ଡା ଯାହା ମେଜ ତଳେ ପଡ଼େ ତାହା କୁକୁରମାନେ ଖାଆନ୍ତି। ଯୀଶୁ ଏହା ଶୁଣି କହିଲେ, ମୁଁଠାରେ ତୁମ୍ଭର ମହାନ ଭରସା ଅଛି, ତୁମ୍ଭେ ଯାହା ମାଗୁଅଛ ତାହା କରାଯିବ। ସେ ସ୍ତ୍ରୀ ଲୋକ ଘରକୁ ଗଲା। ପୁଣି ତା ଝିଅଟାରୁ ମନ୍ଦ ଆତ୍ମା ବାହାରି ଯାଇଥିଲା। ଯୀଶୁ ସମସ୍ତ ଜାତିର ଲୋକଙ୍କୁ ପ୍ରେମ କରି ସାହାଯ୍ୟ କଲେ। ଆମେ ଯେ କେହି ହେଉନା କାହିଁକି ଯୀଶୁଙ୍କଠାରେ ଭରସା କରିବାକୁ ସେ ଆମଠୁ ଚାହାନ୍ତି।